ଦୂରରୁ ଶୁଭୁଛି ବଂଶୀର ସୋନା, ପାବନରେ ଭାସି ଆସୁଛି ତୁଳସୀ ଚନ୍ଦନର ମହକ।
Bye।